ଶାଶ୍ୱତ ପ୍ରେମର ଚିରନ୍ତନ ଅଧିକାରୀ ସ୍ୱୟଂ ଆତ୍ମା ଅଟେ। ଦେହ ଅଭିମାନ ନଶ୍ୱର ଦେହରୁ ଅର୍ଜିତ ସୌନ୍ଦର୍ଯ୍ୟ, ଶିକ୍ଷା, ପ୍ରତିଷ୍ଠା, ଧନ କ୍ଷଣସ୍ଥାୟୀ ଅଟେ, କିନ୍ତୁ ଶରୀରର ଆବରଣ ଭିତରେ ବିଦ୍ୟମାନ ଅଦୃଶ୍ୟ ଚୈତନ୍ୟ ଶକ୍ତି ଅଜର, ଅମର, ଅବିନାଶୀ ଚୈତନ୍ୟ ବିନ୍ଦୁ ସ୍ୱରୂପ ଆତ୍ମା ଗୁଣ ସହିତ ଅଟେ। କିନ୍ତୁ ସାଧାରଣ ମାନବ କ୍ଷଣିକ ଅହଙ୍କାରରେ ଚୂର ହୋଇ ଈର୍ଷା, ଦ୍ୱେଷ ଆଦିର ବଶବର୍ତ୍ତୀ ହୋଇ ନିଜେ ହିଁ ଦୁଃଖୀ ହୋଇପଡ଼ୁଛି। ସତ୍ୟ ତ ଏହା, ପ୍ରେମର ସାଗର ପରମ ପିତା ପରମାତ୍ମା ଶିବ ଭଗବାନଙ୍କର ଆମେ ସମସ୍ତେ ଆତ୍ମାରୂପୀ ସନ୍ତାନ ଅଟୁ। ତେଣୁ ପ୍ରେମ ଆମର ସ୍ୱାଭାବିକ ମୌଳିକ ଗୁଣ ଅଟେ। ବାସ୍ତବରେ ଦେଖିବାକୁ ଗଲେ ପ୍ରେମର ସୂତ୍ରରେ ଆତ୍ମା ବନ୍ଧାୟମାନ ହେଲେ ଖୁସି ସୁଖ ତାହାର ପ୍ରାପ୍ତି ଅଟେ। କିନ୍ତୁ ସାଧାରଣ ମାନବ ନିଜ ଭିତରେ ସ୍ନେହ ପାଇବାର ଇଚ୍ଛା ରଖିଲେ ମଧ୍ୟ ଅନ୍ୟ ଜଣଙ୍କ ସ୍ନେହ ପ୍ରଦର୍ଶନ କଲେ ନିଜେ ସ୍ନେହ ଦେବାର ଅଭିପ୍ରାୟ ରଖେ। କିନ୍ତୁ ପ୍ରକୃତରେ ସ୍ନେହ ଓ ସମ୍ମାନ ବିନା କୌଣସି ମନୁଷ୍ୟ ବଞ୍ଚିପାରିବ ନାହିଁ। ତେଣୁ ଆମକୁ ନିଜ ଜୀବନରେ ସ୍ନେହ, ମମତା, ପ୍ରେମକୁ ସ୍ଥାନ ଦେବାକୁ ହେବ, ଯାହାର ଜୀବନ୍ତ ଉଦାହରଣ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଅନ୍ତଃରାଷ୍ଟ୍ରୀୟ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଦାଦି ପ୍ରକାଶମଣି ଅଟନ୍ତି। ପ୍ରେମର ସୂତ୍ରରେ ବନ୍ଧା ହୋଇ ଲକ୍ଷ ଲକ୍ଷ ଆତ୍ମା ନିଜର ଜୀବନରେ ଚରିତ୍ରକୁ ପ୍ରାଧାନ୍ୟ ଦେଇଛନ୍ତି। ଦାଦି ପ୍ରକାଶମଣି ପ୍ରେମର ମୂର୍ତ୍ତି ଅଟନ୍ତି ଏବଂ ପ୍ରେମର ସାଗର ପିତାଙ୍କର ପ୍ରତିରୂପ ଅଟନ୍ତି। ପ୍ରକୃତରେ ଆମେ ସମସ୍ତେ ଦାତାର ସନ୍ତାନ ରୂପରେ ଅକୁଣ୍ଠିତ ଚିତ୍ତରେ ସ୍ନେହ ପ୍ରଦର୍ଶନ କଲେ ଏହି ଅଭାବ ଦୂର ହେବ। କୁହାଯାଏ ଲଭ୍ ଇଜ୍ ଏ ବାଇଣ୍ଡିଂ ଫୋର୍ସ, ଯେଉଁଥିରୁ ଏକତାର ଜନ୍ମ ହୁଏ ଏବଂ ଯାହାର ଗାୟନ ଏହି ଭାରତରେ ହିଁ ଥିଲା ବସୁଧୈବ କୁଟୁମ୍ବକମ୍, ବର୍ତ୍ତମାନ ମଧ୍ୟ ଆମ ସମସ୍ତଙ୍କ ନଜରରେ ମଦର ଟେରେସା ରହିଛନ୍ତି, ଯିଏକି ସ୍ନେହ ଓ ସେବା ମନୋବୃତ୍ତି ଦ୍ୱାରା ସିଷ୍ଟର ଟେରେସାରୁ ମଦର ଟେରେସାରେ ପରିଣତ ହୋଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ନୋବେଲ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି। ଦିନକର କଥା, ମଦର ସିଷ୍ଟର ଟେରେସା ସକାଳ ଭ୍ରମଣରେ ବାହାରିଛନ୍ତି। ହଠାତ୍ ଏକ ଯନ୍ତ୍ରଣାଯୁକ୍ତ ବୃଦ୍ଧର କଣ୍ଠସ୍ୱର କଚରାଦାନରୁ ଶୁଣିପାରିଲେ। ସିଷ୍ଟର ଟେରେସା କଚରାଦାନୀ ନିକଟକୁ ଯାଇ ଦେଖିଲେ ଜଣେ ବୃଦ୍ଧ କୁଷ୍ଠରୋଗୀ ତା ଭିତରେ ପଡ଼ିଛନ୍ତି ଏବଂ ମୂଷାମାନେ ତାଙ୍କୁ କାମୁଡ଼ୁଛନ୍ତି। ମଦର ଟେରେସାଙ୍କର ଭିତରେ ଦୟା ଜାତ ହେଲା, ପ୍ରେମର ଅନ୍ୟ ରୂପ ବା ମୂଲ୍ୟ ଦୟା ଅଟେ। କଚରାଦାନୀରୁ ବୃଦ୍ଧଙ୍କୁ ଉଦ୍ଧାର କଲେ। ବୃଦ୍ଧ ଜଣକ ଦୁଃଖୀ ହୋଇ କହିଲେ ଯେ ସେବା କରି କରି ପୁଅମାନେ ଥକିଯିବାରୁ ମୋତେ ଅନାବଶ୍ୟକ ମଣି ଏଥିରେ ଛାଡ଼ି ଚାଲିଯାଇଛନ୍ତି। ମଦର ଟେରେସା ନିଜେ ତାଙ୍କୁ ଘରକୁ ଆଣି ସଫାସୁତୁରା କଲେ ଏବଂ ଚିକିତ୍ସା କଲେ। ସେହି ଦିନରୁ ତାଙ୍କ ମନ ଭିତରେ ମାନବ ଜଗତ ପ୍ରତି ଦୟା ଓ ସ୍ନେହ ଜାଗି ଉଠିଲା। ତାପରେ ସେ ଆଉ ଭାରତରୁ ଫେରିଯାଇ ନାହାନ୍ତି ଏବଂ ଶେଷରେ ବୃଦ୍ଧଙ୍କର ଯେତେବେଳେ ମୃତ୍ୟୁର ସମୟ ଆସିଲା, ବୃଦ୍ଧ ଜଣକ ଖୁସିରେ କହୁଛନ୍ତି, ଦୁଃଖରେ ଜୀବନର ଆରମ୍ଭ ହୋଇଥିଲେ ମଧ୍ୟ ମୃତ୍ୟୁ ସୁଖକାରୀ ହେବା ଯୋଗୁଁ ମୁଁ ଜାଣିପାରୁଛି ମୋର ସୌଭାଗ୍ୟର ଦିବସ ଆରମ୍ଭ ହୋଇଛି। ସତରେ ପ୍ରେମ ଏକ ଏଭଳି ଶକ୍ତି ଯାହା ନିଜକୁ ଏବଂ ଅନ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତର ଉଜ୍ଜ୍ୱଳ ଭାଗ୍ୟର ନିମିତ୍ତ ହୁଏ। ଦେଖିବାକୁ ଗଲେ ପ୍ରେମ ସର୍ବଗୁଣକୁ ବ୍ୟକ୍ତ କରିଥାଏ ଏବଂ ଜୀବନରେ ସ୍ଥାୟୀ ରୂପରେ ଗୁଣରାଶିକୁ ରଖିବାର ପ୍ରଥମ ଗୁଣ ପ୍ରେମ ଅଟେ। ସ୍ନେହ ସମ୍ମୁଖରେ ଅଭିଶାପ ମଧ୍ୟ କାର୍ଯ୍ୟକାରୀ ହୁଏ ନାହିଁ। ଅପରପାର୍ଶ୍ୱରେ ପ୍ରେମ ଏକ ଚୁମ୍ବକୀୟ ଶକ୍ତି ଅଟେ ଯାହାକି କ୍ରୋଧାନ୍ୱିତ ବ୍ୟକ୍ତି ସମ୍ମୁଖରେ ବାରମ୍ବାର ପ୍ରଦ